ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ସର୍ବସମ୍ମତିକ୍ରମେ ଏନ୍ଡିଏ ସଂସଦୀୟ ଦଳର ନେତା ନିର୍ବାଚିତ। ଦେଶର ବିକାଶ କ୍ଷେତ୍ରରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ କହିଲେ ଶ୍ରୀ ମୋଦି। ଜ୍ୟୋତିପ୍ରକାଶ ପଟ୍ଟନାୟକ ଭାରପ୍ରାପ୍ତ ଆଡ୍ଭୋକେଟ୍ ଜେନେରାଲ ନିଯୁକ୍ତ। ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା। ଏବଂ ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ସହିତ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଏନ୍ଡିଏ ସଂସଦୀୟ ଦଳ ନେତା ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ସଂସଦର କେନ୍ଦ୍ରୀୟ ହଲ୍ରେ ଆଜି ଏନ୍ଡିଏ ବୈଠକରେ ନରେନ୍ଦ୍ର ମୋଦିଙ୍କୁ ନବନିର୍ବାଚିତ ସାଂସଦମାନେ ନେତା ରୂପେ ବାଛିଛନ୍ତି। ବୈଠକରେ ମୋଦିଙ୍କୁ ଏନ୍ଡିଏର ନେତା ଭାବେ ରାଜନାଥ ସିଂ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ନୀତିନ ଗଡ଼କରୀ, ତେଲୁଗୁଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜନତା ଦଳ ୟୁନାଇଟେଡ୍ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଏନ୍ଡିଏର ସମସ୍ତ ସହଯୋଗୀ ଦଳ ସମର୍ଥନ କରିଥିଲେ। ଏନ୍ଡିଏର ନେତା ନିର୍ବାଚିତ ହେବା ପରେ ଶ୍ରୀ ମୋଦି ବୈଠକକୁ ସମ୍ବୋଧିତ କରି କହିଛନ୍ତି, ଏନ୍ଡିଏ ହେଉଛି ଭାରତ ଆତ୍ମାର ପ୍ରତିବିମ୍ବ। ଦେଶ ଗରିବ ଲୋକଙ୍କ କଲ୍ୟାଣ ପାଇଁ ଏନ୍ଡିଏ ବିଗତ 10 ବର୍ଷ ଧରି କାମ କରିଆସୁଛି। ଆଗାମୀ ଦିନରେ ଏନ୍ଡିଏ ସରକାର ଦେଶର ବିକାଶ ଲାଗି ଆହୁରି ଅନେକ ପଦକ୍ଷେପ ନେବ। ଦେଶର ବିକାଶ ଗତିରେ ଲୋକମାନଙ୍କୁ ସାମିଲ କରିବା ପାଇଁ ଶ୍ରୀ ମୋଦି ଆହ୍ୱାନ ଜଣାଇଛନ୍ତି। ବିରୋଧୀ ଦଳଗୁଡ଼ିକ ସହିତ ମିଶି ରାଷ୍ଟ୍ରହିତ ପାଇଁ କାର୍ଯ୍ୟ କରିବେ ବୋଲି ଶ୍ରୀ ମୋଦି ତାଙ୍କ ଭାଷଣରେ କହିଛନ୍ତି। ଓଡ଼ିଶା ପ୍ରସଙ୍ଗରେ ଶ୍ରୀ ମୋଦି ତାଙ୍କ ଉଦ୍ବୋଧନରେ କହିଛନ୍ତି, ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍ ପାଲଟିବ। ଶ୍ରୀ ମୋଦି କହିଛନ୍ତି, ଆସନ୍ତା 25 ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ କ୍ଷେତ୍ରରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ। ଓଡ଼ିଶାର ଫଳାଫଳ ବିକଶିତ ଭାରତର ସ୍ୱପ୍ନକୁ ନୂଆ ଗତି ଦେବ ବୋଲି ଶ୍ରୀ ମୋଦି କହିଛନ୍ତି। ଧରିତ୍ରୀ ମା'ର ସେବା କରିବା ପାଇଁ ଗଛ ଲଗାଇବାକୁ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସୂଚନାଯୋଗ୍ୟ, ଆଜି ପୁରୁଣା ସଂସଦ ଭବନରେ କେନ୍ଦ୍ରୀୟ ହଲ୍ରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏନ୍ଡିଏ ସଂସଦୀୟ ଦଳର ନେତା ନିର୍ବାଚିତ ହେବା ପରେ ଶ୍ରୀ ମୋଦି ମେଣ୍ଟର ସହଯୋଗୀ ଦଳମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ସଂସଦରେ ସମସ୍ତ ଦଳର ସାଂସଦ ତାଙ୍କ ପାଇଁ ସମାନ ଏବଂ ସେମାନଙ୍କ ମଧ୍ୟରେ କୌଣସି ଭେଦଭାବ ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି। ରିଜର୍ଭ ବ୍ୟାଙ୍କ ଆଜି ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ପରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛନ୍ତି। ରେପୋ ରେଟ୍ ପୂର୍ବଭଳି 6.5% ରଖାଯାଇଛି। କ୍ରମାଗତ ଭାବେ ଅଷ୍ଟମ ଥର ଲାଗି ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଏହାଛଡ଼ା ସ୍ଥାୟୀ ଜମା ସୁବିଧା ଦର 6.25% ଏବଂ ଋଣ ସୁବିଧା ଦର ତଥା ବ୍ୟାଙ୍କ ଦର 10.75% ରଖାଯାଇଛି। ମୁଦ୍ରାନୀତି ସମୀକ୍ଷା କରୁଥିବା କମିଟି ଚଳିତଥର 2 ଜଣଙ୍କ ଦଳରେ 4 ଜଣଙ୍କ ମତରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କମିଟି ପକ୍ଷରୁ ଆର୍ଥିକ ବିକାଶକୁ ଗତିଶୀଳ କରିବା ଏବଂ ମୁଦ୍ରାସ୍କୀତିକୁ ସୀମିତ ରଖିବା ଉପରେ ଜୋର୍ ଦିଆଯାଇଛି। ହାଇକୋର୍ଟର ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ଭାରପ୍ରାପ୍ତ ଆଡ୍ଭୋକେଟ୍ ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ପଟ୍ଟନାୟକ ପୂର୍ବ ଦାୟିତ୍ୱ ସହ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଇବେ। ଆଡ୍ଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା ନିଜ ପଦବୀରୁ ଇସ୍ତଫା ଦେବା ପରେ ଶ୍ରୀ ପଟ୍ଟନାୟକଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଗତ 5 ମାସ ମଧ୍ୟରେ 42,987 ମାମଲାର ଫଇସଲା ହୋଇଛି। 2024 ଜାନୁଆରୀ 1ରେ ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା 1,47,028 ଥିବାବେଳେ ମଇ ମାସ 31 ତାରିଖ ସୁଦ୍ଧା ଏହା 1,41,596 ପହଞ୍ଚିଥିଲା। ଚଳିତ ବର୍ଷ ଜାନୁଆରୀରୁ ମଇ ମାସ ମଧ୍ୟରେ ମୋଟ 37,770 ମାମଲା ଦାୟର ହୋଇଥିବାବେଳେ ଏହି ସମୟରେ 42,987 ମାମଲା ଫଇସଲା ହୋଇଛି। ଚଳିତ ଲୋକସଭା ନିର୍ବାଚନରେ 7ଟି ପର୍ଯ୍ୟାୟରେ ମୋଟ 65.79% ମତଦାନ ହୋଇଛି ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି। ପୁରୁଷ ଭୋଟରଙ୍କ ମତଦାନ ହାର 65.80% ଥିବାବେଳେ ମହିଳା ଭୋଟରଙ୍କ ମତଦାନ ହାର 65.78% ରହିଥିଲା। ସେହିଭଳି ତୃତୀୟ ଲିଙ୍ଗୀ ଭୋଟରଙ୍କ ମତଦାନ ହାର 27.08% ଥିବା ନିର୍ବାଚନ କମିଶନ କହିଛନ୍ତି। ସପ୍ତମ ପର୍ଯ୍ୟାୟରେ ଭୋଟ୍ ଗଣନା ହୋଇଥିବା ମୋଟ 57ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମତଦାନ ହାର 63.88% ରହିଥିଲା। ଲକ୍ଷାଦ୍ୱୀପରେ ସର୍ବାଧିକ 84.16% ମତଦାନ ରେକର୍ଡ କରାଯାଇଥିବା ବେଳେ ବିହାରରେ ସର୍ବନିମ୍ନ 56.16% ମତଦାନ ରେକର୍ଡ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ 2 ପ୍ରଥମ ବର୍ଷ ନାମଲେଖା ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ସାମ୍ସ ୱେବ୍ସାଇଟ୍ରେ ଆସନ୍ତା ମାସ 6 ତାରିଖ ପର୍ଯ୍ୟନ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ବିଭାଗରେ ନାମଲେଖା ପାଇଁ ଆବେଦନ କରିପାରିବେ। ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ଫି' 200 ଟଙ୍କା ଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଲାଗି 100 ଟଙ୍କା ରହିଛି। ସେହିପରି ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ଓ ଅନାଥ ପିଲାମାନେ ନିଃଶୁଳ୍କ ଆବେଦନ କରିପାରିବେ। ଆସନ୍ତା ଅଗଷ୍ଟ 1 ତାରିଖରୁ ଯୁକ୍ତ 2 ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନ ବନ୍ଦରରୁ ରାୟପୁରକୁ ପ୍ରତ୍ୟେକ ଗୁରୁବାର 9:30 ବିମାନ ଚଳାଚଳ ଆରମ୍ଭ କରାଯିବ। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିମାନ ଭଡ଼ା 2486 ଟଙ୍କା ରଖାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରେ ରାୟପୁରରୁ ଉତ୍କେଲା ବିମାନ ବନ୍ଦର ଲୋକାର୍ପଣ କରାଯାଇଥିଲା। କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରାଯିବ ବୋଲି ଏସ୍ସିବି ମେଡିକାଲ ତରଫରୁ କୁହାଯାଇଛି। ଅଧ୍ୟାପକ, ଆସୋସିଏଟ୍ ପ୍ରଫେସର ଓ ସିନିୟର ରେସିଡେଣ୍ଟ ଡାକ୍ତର ଏବଂ ଅନ୍ୟାନ୍ୟ ବିଭାଗରେ 165 ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶକ୍ରମେ ଏସ୍ସିବି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଆସନ୍ତା 12 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ବନ ବିଭାଗ ପକ୍ଷରୁ ଆଜି ପ୍ରକାଶ ପାଇଥିବା ସୂଚନା ଅନୁସାରେ ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆଜିଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ 3 ରଥର ସିଙ୍ଗଡ଼ା ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଗତକାଲି ମୁଖ୍ୟ ବିଶ୍ୱକର୍ମା ବିନ୍ଧ ଅନୁକୂଳ କରିବା ସହ ବଡ଼ଦାଣ୍ଡରେ ରଥର ଦଣ୍ଡା ଅନୁକୂଳ ହୋଇଥିଲା। ଭୋଇ ସେବକମାନେ 42 ତୁମ୍ବରେ 672 ଅର ଲଗାଇଛନ୍ତି। ସିଙ୍ଗଡ଼ା ପ୍ରସ୍ତୁତ ପରେ ରଥଖଳାର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକାଙ୍କୁ ପଣାଭୋଗ ଅର୍ପଣ କରାଯାଇଥିଲା। ଏସବୁ କାର୍ଯ୍ୟକୁ ରଥ ନିର୍ମାଣ ଅନୁଧ୍ୟାନ କମିଟିର ସଦସ୍ୟମାନେ ତଦାରଖ କରୁଥିଲେ। ବିଶିଷ୍ଟ ଆଇନଜୀବୀ ତଥା ସମାଜସେବୀ ପ୍ରସନ୍ନ କୁମାର ନନ୍ଦ ପ୍ରଥମ ଓଡ଼ିଆ ଭାବେ ଜାତିସଂଘ ଅନୁବନ୍ଧିତ ଅନୁଷ୍ଠାନ ୱାଇଜ୍ ମ୍ୟାନ୍ ଇଣ୍ଟରନ୍ୟାସନାଲ୍ ଆଞ୍ଚଳିକ ନିର୍ଦ୍ଦେଶକ ରୂପେ ନିର୍ବାଚିତ ହୋଇଛନ୍ତି। ଉତ୍ତର ଭାରତ, ପୂର୍ବ ଉତ୍ତର ପୂର୍ବର 17 ରାଜ୍ୟଗୁଡ଼ିକୁ ନେଇ ଗଠିତ ପରିଷଦର ଆଞ୍ଚଳିକ ନିର୍ଦ୍ଦେଶକ ଭାବରେ ସେ ଆସନ୍ତା 3 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ନବରଙ୍ଗପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଶିଶୁ ଯତ୍ନ ପ୍ରତିଷ୍ଠାନର ପିଲାମାନଙ୍କ ପାଇଁ କ୍ୟାରିୟର କାଉନ୍ସିଲିଂ ଓ ଜୀବନ କୌଶଳ ବୃଦ୍ଧି ନିମନ୍ତେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ପ୍ରମୁଖ ଯୋଗଦେଇ ମ୍ୟାଟ୍ରିକ୍ ଓ ଦ୍ୱାଦଶ ଶ୍ରେଣୀ ପରେ ବିଦ୍ୟାର୍ଥୀମାନେ କିପରି ନିଜ କ୍ୟାରିୟର ଗଠନ କରିବେ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ। ଉତ୍ତର ପୂର୍ବ ଜୋନାଲ ଆଇଟିଏଫ୍ ଟାଇକୋଣ୍ଡା ପ୍ରତିଯୋଗିତାରେ ଓଡ଼ିଶାକୁ 3 ସ୍ୱର୍ଣ୍ଣପଦକ ସହ 29 ପଦକ ମିଳିଛି। ନୂଆଦିଲ୍ଲୀର ତ୍ୟାଗରାଜ ଇଣ୍ଡୋ ଷ୍ଟାଡିୟମ୍ରେ ଉଦ୍ଯାପିତ 33ତମ ଉତ୍ତର ପୂର୍ବ ଜୋନାଲ ଆଇଟିଏଫ୍ ପ୍ରତିଯୋଗିତାରେ ଓଡ଼ିଶାର ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି। 3 ସ୍ୱର୍ଣ୍ଣ, 15 ରୌପ୍ୟ ଓ 11 କାଂସ୍ୟ ପଦକ ସହ ମୋଟ 29 ପଦକ ପାଇ ତୃତୀୟ ରନର୍ସ ଅପ୍ର ଗୌରବ ହାସଲ କରିଛନ୍ତି। ବ୍ୟକ୍ତିଗତ ଭାବେ କୁଲଦୀପ ନାୟକ 2 ସ୍ୱର୍ଣ୍ଣପଦକ ଜିତିଥିବାବେଳେ କ୍ଷୀରଚନ୍ଦ୍ର ସୁବୁଦ୍ଧି 1 ସ୍ୱର୍ଣ୍ଣପଦକ ଜିତିଛନ୍ତି। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି, ଖାଦ୍ୟ ନିରାପତ୍ତା ଅପ୍ରତ୍ୟାଶିତ ପାଇଁ ପ୍ରସ୍ତୁତ ରୁହ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 4,20,000ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି। ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ତେଣୁ ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ ବିଭିନ୍ନ କର୍ମଶାଳାମାନ ଆୟୋଜିତ ହେଉଛି। ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ସର୍ବସମ୍ମତିକ୍ରମେ ଏନ୍ଡିଏ ସଂସଦୀୟ ଦଳର ନେତା ନିର୍ବାଚିତ, ଦେଶର ବିକାଶ କ୍ଷେତ୍ରରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ କହିଲେ ଶ୍ରୀ ମୋଦି, ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ଅପରିବର୍ତ୍ତିତ, ଜ୍ୟୋତିପ୍ରକାଶ ପଟ୍ଟନାୟକ ଭାରପ୍ରାପ୍ତ ଆଡ୍ଭୋକେଟ୍ ଜେନେରାଲ୍ ନିଯୁକ୍ତ, ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା ଏବଂ ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ସହିତ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।